ଏସ୍ଏମ୍ବି କମ୍ପାନୀ ପ୍ରସ୍ତୁତ କେଦାର ପାଣିଗ୍ରାହୀଙ୍କ ମୁଖ୍ୟ ଭୂମିକାରେ ନୂଆ ବିଜେଡି ପାଠେଇଜ ଅତି ଶୀଘ୍ର ବଜାରକୁ ଆସୁଛି। କେଦାର ପାଣିଗ୍ରାହୀଙ୍କ କଣ୍ଠରେ ପୂର୍ବରୁ ମୁକ୍ତିଲାଭ କରିଥିବା ଏସ୍ଏମ୍ବି କମ୍ପାନୀ ପ୍ରସ୍ତୁତ ମା ତାରାତାରିଣୀ ପୁରାଣ ଅଡିଓ କ୍ୟାସେଟ୍ର ନୂଆ ଭିସିଡି ମା ତାରାତାରିଣୀ ପୁରାଣ କଣ୍ଠ ଏବଂ ମୁଖ୍ୟ ଭୂମିକାରେ କେଦାର ପାଣିଗ୍ରାହୀ। ଏସ୍ଏମ୍ବି କମ୍ପାନୀର ନୂଆ ଭିସିଡି ମା ତାରାତାରିଣୀ ପୁରାଣ।
ଜୟ ମା ତାରାତାରିଣୀ ଓଙ୍କାର ରୂପିଣୀ, ଜୟ ମା ତାରାତାରିଣୀ ଦୁର୍ଗତି ନାଶିନୀ, ପଶୁତି ଶରଣ ମା ତୋ ମିଳୁତ ଆଶିତ, ତୋ ତ୍ୱରିତ ଗାୟନେ ମୁଁ କରିଛି ପ୍ରୟାସ, ତୋ କୃପା କିସେ ମା ତୋ ହୁଏ ସର୍ବସିଦ୍ଧି, ସିଦ୍ଧି ବୁଦ୍ଧି ପ୍ରଦାୟିନୀ, ଦୟା ହେବ ଯଦି ତୋ ତ୍ୱରିତ ଚିନ୍ତିତ ମୁଁ କରିବି ଗାୟନ, ମଣିବି ସ୍ୱାର୍ଥକ ମୋର ମଣିଷ ଜନମ, ଦୁର୍ଗା ଉମା ଶିବା ଗୌରୀ କାଳୀ ହରିମବତୀ, ଚଣ୍ଡିକା ଅମ୍ବିକା ସର୍ବ ମଙ୍ଗଳା ପାର୍ବତୀ, ବହୁ ରୂପ ଧରି ତୁହି ବିଭିନ୍ନ ପ୍ରକାରେ, ମାୟା ବିନି ବେତେ ବୁଲୁ ବ୍ରହ୍ମାଣ୍ଡ ମଧ୍ୟରେ।
ପୂର୍ବରୁ ମୁକ୍ତିଲାଭ କରିଥିବା ଏସ୍ଏମ୍ବି କମ୍ପାନୀ ପ୍ରସ୍ତୁତ ମିତଣିଲୋ ମା କାଳୁଆ ଅଡିଓ କ୍ୟାସେଟ୍ର ନୂଆ ଭିସିଡି ମିତଣିଲୋ ମା କାଳୁଆ କଣ୍ଠ ଏବଂ ମୁଖ୍ୟ ଭୂମିକାରେ କେଦାର ପାଣିଗ୍ରାହୀ। ଏବେ ବି ବଜାରରେ ମିଳୁଛି ଏସ୍ଏମ୍ବି କମ୍ପାନୀର ନୂଆ ଭିସିଡି ମିତଣିଲୋ ମା କାଳୁଆ।
ମା କାଳୁଆ ଠାକୁରାଣୀ ମଙ୍ଗଳମୟୀ ମଙ୍ଗଳକାରିଣୀ ମିତଣିଲୋ, ଦଶ ବୁଧା ରୂପ ସଙ୍କି ଘେନି ମିତଣିଲୋ, ସୃଷ୍ଟି ବିନାଶନୀ ସପତି ରୂପରେ ଶେଷ ନାଶନୀ ମିତଣିଲୋ, ଦୟାମୟୀ ସଂସାର ପାଳିନି ମିତଣିଲୋ।
ଶକ୍ତି ଉପାସକ ମହୁରୀ ରାଜବଂଶ ଶାସିତ ହେଉଥିବା ମହୁରୀ ରାଜ୍ୟର ଐତିହାସିକ ରାଜଧାନୀ ବ୍ରହ୍ମପୁର। କାହିଁକି କାଳୁ ଆଦିମାତା ଏଠି ଅଧିଷ୍ଠିତା ବ୍ରହ୍ମମୟୀ ମା ବୁଢ଼ୀ ଠାକୁରାଣୀଙ୍କ ରୂପରେ। ତାଙ୍କରି ଅଞ୍ଚଳରେ ହୋଇଥିବା ଅଦ୍ଭୁତ ସୃଷ୍ଟି ଭଳି ମାଙ୍କର ପ୍ରତି ଦୁଇ ବର୍ଷରେ ହେଉଥିବା ଯାତ୍ରା ମଧ୍ୟ ଅଦ୍ଭୁତ ଅନନ୍ୟ। ଶକ୍ତିମୟୀ ମା ଠାକୁରାଣୀ ସତେ ଯେମିତି ଶକ୍ତି ସଞ୍ଚରଣ କରନ୍ତି ଏହି ସହରକୁ ଏ ଯାତ୍ରା ଅବସରରେ, ବ୍ରହ୍ମପୁର ହୋଇଯାଏ ଶକ୍ତି କ୍ଷେତ୍ର, ଆଉ ଏ ଯାତ୍ରା ହୋଇଯାଏ ବିଶ୍ୱ ପ୍ରସିଦ୍ଧ ଶକ୍ତି ଯାତ୍ରା, ବିଶ୍ୱ ପ୍ରସିଦ୍ଧ କଳସ ଯାତ୍ରା, ବିଶ୍ୱ ପ୍ରସିଦ୍ଧ ପାରମ୍ପରିକ ଠାକୁରାଣୀ ଯାତ୍ରା।
ତୋ ମଥାରେ ପଗଡ଼ି, ପାଦରେ ଘାଗୁଡ଼ି, ଅଣ୍ଟାରେ ଗାମୁଛା କଷ। ତୋ ମଥାରେ ପଗଡ଼ି, ପାଦରେ ଘାଗୁଡ଼ି, ଅଣ୍ଟାରେ ଗାମୁଛା କଷ। ତୋ ମଥାରେ ପଗଡ଼ି, ପାଦରେ ଘାଗୁଡ଼ି, ଅଣ୍ଟାରେ ଗାମୁଛା କଷ। କଳରେ ନାଇଛୁ ପାନ ଖିଲ ଖଣ୍ଡେ, ଆରେ କଳରେ ନାଇଛୁ ପାନ ଖିଲ ଖଣ୍ଡେ। ରଖି ପଟା ପଟା ନିଶରେ ମୁତୁ କୁଣ୍ଡିଆ ହସ ହସି ତକନେ ବାନ୍ଧି ତୁ ବେଶରେ ତୋର ଗଜା ବୟସ ଢୋଲ ବାହିବୁ ସହଳ ଆସରେ ଭାଗିଲି ବଳସ। ବାଙ୍ଗରା ଟାଙ୍ଗରା ଶୈବ ଢୋଲିଆରେ ୟାଙ୍କୁ ନ ପାରେ ଦହିବ, ଆରେ ବାଙ୍ଗରା ଟାଙ୍ଗରା ଶୈବ ଢୋଲିଆରେ ୟାଙ୍କୁ ନ ପାରେ ଦହିବ। ବାଙ୍ଗରା ଟାଙ୍ଗରା ଶୈବ ଢୋଲିଆରେ ୟାଙ୍କୁ ନ ପାରେ ଦହିବ। ସହଜେ ତୁ ଟିକେ ଦେଖିବାକୁ ଗେଡ଼ା, ଆରେ ସହଜେ ତୁ ଟିକେ ଦେଖିବାକୁ ଗେଡ଼ା। ତୋ ସାଥେ କିଏ ବାହିବରେ ଭାଇ ଢୋଲ ବାଦନ ଭୂତ ତାପସୀ ନାରି ଫଟାଣରେ ଦେଖା ଫଟାଣ କ'ଣ ଟୋକା ନାଚିବେ କଲେଣି ମନରେ ଢୋଲ ପିଟି ଯାଧନ। ସାରା ଓଡ଼ିଶାରେ ଚହଳ ପଡ଼ୁଛି ବ୍ରହ୍ମପୁର ଠାକୁରାଣୀ, ଆରେ ସାରା ଓଡ଼ିଶାରେ ଚହଳ ପଡ଼ୁଛି ବ୍ରହ୍ମପୁର ଠାକୁରାଣୀ। ଆରେ ସାରା ଓଡ଼ିଶାରେ ଚହଳ ପଡ଼ୁଛି ବ୍ରହ୍ମପୁର ଠାକୁରାଣୀ। ବରଷେ ଅନ୍ତରେ ଯାତ୍ରା କରନ୍ତି, ଆରେ ବରଷେ ଅନ୍ତରେ ଯାତ୍ରା କରନ୍ତି। ଏ କଥା ଥିବୁ ତୁ ଜାଣିରେ ବ୍ରହ୍ମପୁରରେ ପରା ଜାତ ଚାଲଇ ମା ଛୋଟା ତାରାରେ ଠାକୁରାଣୀ ଯାତରା ବଡ଼ ଗହଳି ବଜାର ତାରାରେ ଶହ ଶହ ପସରା। କହୁଛି ମୁଁ ଯାହା ଶୁଣରେ ଢୋଲିଆ ମାଙ୍କ ଜାତର ହସ୍ୟ, କହୁଛି ମୁଁ ଯାହା ଶୁଣରେ ଢୋଲିଆ ମାଙ୍କ ଜାତର ହସ୍ୟ, କହୁଛି ମୁଁ ଯାହା ଶୁଣରେ ଢୋଲିଆ ମାଙ୍କ ଜାତର ହସ୍ୟ। ମା ସାନ୍ତାଣୀ ବୁଢ଼ୀ ଠାକୁରାଣୀ, ଆରେ ମା ସାନ୍ତାଣୀ ବୁଢ଼ୀ ଠାକୁରାଣୀ। ଆସନ୍ତି ହୋଇ ହରସରେ ବାପ ଘରକୁ ବୁଲି ବ୍ରହ୍ମପୁର ସାରା ହାଲହୁଳିରେ ମା ଆସିବେ ବୋଲି ବନ୍ଧୁ ବାନ୍ଧବେ ଡାକିବେ ବୁଲିରେ କାମ ଧନ୍ଦାକୁ ଭୁଲି। ଥିଲା ମାଙ୍କର ବାପା ଦେଶ ବେହେରା ସେ ମଙ୍ଗଳବାର ସକାଳେ ଆରେ ମାଙ୍କର ବାପା ଦେଶ ବେହେରା ସେ ମଙ୍ଗଳବାର ସକାଳେ ମାଙ୍କର ବାପା ଦେଶ ବେହେରା ସେ ମଙ୍ଗଳବାର ସକାଳେ ନିତ୍ୟକର୍ମ ସାରି ମାଙ୍କୁ ସୁମରି ଆରେ ନିତ୍ୟକର୍ମ ସାରି ମାଙ୍କୁ ସୁମରି ଉପାସ ରହି ନିର୍ଦଳରେ ଟଙ୍କା ଛାଡ଼ି ସିନ୍ଦୁର ଧୂପ ଦୀପ ଝୁଣା ଫୁଲମାଳରେ ହରି ଭୋଗ ସମ୍ଭାର କାଠେ ନେଇ ସାରା ପରିବାରରେ ବାହାରନ୍ତି ମନ୍ଦିର ଆରେ କେତେ ପଟୁଆର ବାଜା ବାଜଣା ତୁ ଦେଖିଲେ ଜାଣିବୁ ସିନା ଆରେ କେତେ ପଟୁଆର ବାଜା ବାଜଣା ତୁ ଦେଖିଲେ ଜାଣିବୁ ସିନା କେତେ ପଟୁଆର ବାଜା ବାଜଣା ତୁ ଦେଖିଲେ ଜାଣିବୁ ସିନା ଅଧିଆ ପଡ଼ନ୍ତି ମା ପାଦ ତଳେ ଆରେ ଅଧିଆ ପଡ଼ନ୍ତି ମା ପାଦ ତଳେ କରି ମାଙ୍କୁ ପ୍ରାର୍ଥନାରେ ବାପା ଦେ ତବେ ହେରା ଅଣ୍ଟା ମୃତରେ କରି ମାଗଣାରେ ହୋଇଥାନ୍ତି ନେହୁରା ତାକି ଆଣନ୍ତି ଦେଶ ବେହେରାରେ ନିଜ ଝିଅକୁ ପରା ବାପ ଘର ଦାଣ୍ଡ ଦୁଆର ମୁହଁରେ ଦେଶ ବେହେରା ସାହିରେ ଆରେ ବାପ ଘର ଦାଣ୍ଡ ଦୁଆର ମୁହଁରେ ଦେଶ ବେହେରା ସାହିରେ ବାପ ଘର ଦାଣ୍ଡ ଦୁଆର ମୁହଁରେ ଦେଶ ବେହେରା ସାହିରେ ଯତ୍ନରେ ଏକ ଅସ୍ଥାୟୀ ମନ୍ଦିର ଆରେ ଯତ୍ନରେ ଏକ ଅସ୍ଥାୟୀ ମନ୍ଦିର ରହିଥାଏ ଗଢା ହୋଇରେ ମା ସେଠାରେ ନିଜେ ଆଜି ଥର ସେ ହୁଅନ୍ତି ବିଜେରେ ଅତି ଶାନ୍ତି ମଉଜେ ବୁଲି ବାହାରନ୍ତି ନୀତି ଖଣ୍ଡେରେ ତାଙ୍କୁ ବାଇ ଦବାଜେ ବାପ ଘରେ ଝିଅ ବଡ଼ ଦେଲା ଦୁଲା ପ୍ରତିଦିନ ସଞ୍ଜ ବେଳେ ଆରେ ବାପ ଘରେ ଝିଅ ବଡ଼ ଦେଲା ଦୁଲା ପ୍ରତିଦିନ ସଞ୍ଜ ବେଳେ ବାପ ଘରେ ଝିଅ ବଡ଼ ଦେଲା ଦୁଲା ପ୍ରତିଦିନ ସଞ୍ଜ ହେଲେ ସାହିରୁ ସାହିକୁ ବୁଲିଥାନ୍ତି ମା ଆରେ ସାହିରୁ ସାହିକୁ ବୁଲିଥାନ୍ତି ମା ଅଗଣିତ ଭକ୍ତ ମେଳେରେ ଭକ୍ତ ଉଦ୍ଧାର ପାଇଁ ମା ବୁଲନ୍ତି ସାହିକି ସାହିରେ ଯତ୍ନ ଦେବା ପାଇଁ କୃପା ବିତରନ୍ତି କୃପା ମୟୀରେ ପାଦ ନାଚନ ପାଇଁ ଆରେ ମାଙ୍କ ଚରିତ ଜାଣିବାକୁ ତୁ ତ କରିଅଛୁ ଯେବେ ମନ ଆରେ ମାଙ୍କ ଚରିତ ଜାଣିବାକୁ ତୁ ତ କରିଅଛୁ ଯେବେ ମନ ମାଙ୍କ ଚରିତ ଜାଣିବାକୁ ତୁ ତ କରିଅଛୁ ଯେବେ ମନ ବ୍ରହ୍ମମୟୀ ବୁଢ଼ୀ ଠାକୁରାଣୀ ନାମେ ଆରେ ବ୍ରହ୍ମମୟୀ ବୁଢ଼ୀ ଠାକୁରାଣୀ ନାମେ କ୍ୟାସେଟ୍ ଗୋଟିଏ କିଣେରେ ବୁଝିଯିବୁ ଯତ୍ନେ ଅତି ବେଶୀ ଜାଣିଲା କାରଣରେ ଢୋଲିଆ ଗୀତ ନାମେ ଆଉ ଗୋଟିଏ କ୍ୟାସେଟ୍ କିଣେରେ ସବୁ ବିଷୟ ଜାଣେ କହୁଅଛି ଶୁଣ ଏ ଯାତ୍ରା କାରଣ କାହିଁକି ହୁଏ ଜାତ ଆରେ କହୁଅଛି ଶୁଣ ଏ ଜାତ କାରଣ କାହିଁକି ହୁଏ ଜାତ କହୁଅଛି ଶୁଣ ଏ ଜାତ କାରଣ କାହିଁକି ହୁଏ ଜାତ କିପରି ଏ ଜାତ ଅଭିଆଇଲେ ମାତ ଆରେ କିପରି ଏ ଜାତ ଅଭିଆଇଲେ ମାତ କହୁଛି ଆର ବୃତ୍ତାନ୍ତରେ ଢୋଲ ଭଜା ଢୋଲିଆ ଦିନେ ଘଟିଲା ଘଟଣା ଯାହାରେ ଯଦି ଶୁଣିବୁ ତାହା ମୋର ପାଖକୁ ଟିକିଏ ଆରେ ସଙ୍ଗେ ଢୋଲ ତୁବା ମାଙ୍କ ଚରିତ ଶୁଣ କହୁଛି ବଖାଣି ବୁଢ଼ୀ ସାନ୍ତାଣୀ ବ୍ରହ୍ମପୁର ଠାକୁରାଣୀ ବଡ଼ ପ୍ରତ୍ୟକ୍ଷ ମୟୀ ସେ ଜଗତର ମାତା ଅପାର ମହିମା ତାଙ୍କ ଅସୀମ କ୍ଷମତା ମା ନାମ ତୁମରି ତୁ ବାହୁଛି ବୁଢ଼ଲ ମାନିମ ବୋଲ ପାଇବୁ ଦିନେ ତାର ମୂଲ ବଜା ତୁ ଢୋଲ ଏ ଢଲିଆ ରକ୍ତ ବନ୍ନା ସୁଶୋଭା ସିନ୍ଦୁର ବୋଳା ମୁଖ ସେମିତି ସ୍ମିତ ହାସିନୀ ଦିବ୍ୟ ରୂପରେଖ କପାଳେ ବିରାଜେ ରୋକ୍ୟ ଅପୂର୍ବ ଚିରଟି ଲହ ଲହ ଜିଭା ମା ଚାହିଁ ଚିତରାଟି ବନରେ ଝୁମ୍ପି ଝଲକା ନାତାରେ ବସଣି ମା ଢଳ ଢଳ ନେତ୍ରରେ ଦେଖଇ ସକଳ ଆମୂଳ ତୁଳ ଏ ଢଲିଆ ଗଳାରେ ମନ୍ଦାର ମାଳ ଦିଶେ ଚମତ୍କାର କଳା ଶାଢ଼ୀ କଳା ଚୁଡ଼ି ଘୁଷି କାବର ଝଟ ଝଟ ଦନ୍ତ କନ୍ତି ଦିବ୍ୟ ରୂପ ଶୋଭା ମସ୍ତକ ପଛ ଭାଗରେ ସୋହେ ରୌପ୍ୟ ପ୍ରଭା ଧୂପ ଦୀପ ଝୁଣା ଗନ୍ଧେ ତମକେ ମନ୍ଦିର ରେ ଢୋଲକାର ଘରେ ତୁ ମାଙ୍କୁ ତୁମର ମାନି ମନ୍ଦିର ଢଲିଆ ନଡ଼ିଆ କଦଳୀ ପିଣ୍ଠ ମୁଠା ଆଉ ନେତ ଦେଇ ପୂଜିଲେ ମା ହୁଅନ୍ତି ଭାରି ପ୍ରୀତ ଆସାଙ୍ଗେ ଶରଣ ଗଲେ ମା ପାଦ ତଳେ ସଙ୍କଟୁ ଉଧାରିଥାନ୍ତି ମା ବଳେ ବଳେ ମା ପାଦେ ଆଶ୍ରା କରି କାଟୁଥିବୁ ଦିନ ଢୋଲିଆ ଧନ ଠାକୁରାଣୀ ହେବେ ପ୍ରସନ୍ନ ଜାଣିତ ମନ ଇଚ୍ଛା ମୟୀ ଇଚ୍ଛା କଲେ ଦୁବ ହୁଏ ଦାରୁ ଅସମ୍ଭବ ସମ୍ଭବ ହୁଅ ତା କୃପାରୁ ଅନ୍ଧକୁ ନୟନ ପୁତ୍ରୀକୁ ମିଳେ ପୁତ୍ର ମାନ ଚାହିଁଲେ ବୃକ୍ଷେ ନ ରହଲେ ପତ୍ର ଏମନ୍ତ ମହିମା ମୟୀ ବିରଳ ଜଗତେ ଢୋଲିଆ ସତେ ମହିମା ଗାଉଛି ମୁଁ ଗୀତେ ସୁମରିତେ ଦିନକ ଘଟଣା ଏବେ ଶୁଣରେ ଢୋଲିଆ ମନ ଦେଇ ଶୁଣୁଥିବୁ କହୁଛି ମୁଁ ଯାହା ମାଙ୍କ ଜାତ ଭିଆଣ ହୋଇବା ବିଷୟ ଭୁଲ ବାହୁଥିବୁ ସିନା ରଖିଥିବୁ ଲୟ ବେତ ବେହେରା ନାମରେ ଏକଇ ଭକତ ଯେ ପ୍ରତିନିତ୍ୟ ମା ମନ୍ଦିରେ ଉପସ୍ଥିତ ହୁଅନ୍ତି ଚେତ ନିତ୍ୟକର୍ମ ସାରି ସଦା ମନ୍ଦିର ଗମନ ଦେଶ ବେହେରା ନିତ୍ୟ ପ୍ରତିଦିନ ଦିନେ ଦେଶ ବେହେରା ମାଙ୍କ ଆରାଧନା ସାରି ଫେରୁ ଫେରୁ ମଧ୍ୟରାତ୍ରି ହେଲା ସିନା ମଧ୍ୟରାତ୍ରି ଯାହା ସବୁ ଘଟିଲା ଘଟଣା ଢୋଲିଆ ନନା ଶୁଣି ଏକ ଝିଅ କାନ୍ଦଣା ହୋଇଲେ ବଣା ଦେଖିଲା ନିରେଖି ଚତୁର୍ଦିଗେ ଚବିତ ଅବସ୍ଥାରେ ଦେଖିଲେ ଏକ ନିରାଶା ଝିଅକୁ ରାସ୍ତାରେ ବିକଳ ହୋଇ ବାଳିକାଙ୍କର ହିରୋଦନ ଦୁଃଖରେ ଶୁଖି ଯାଇ ସୀତାଚନ୍ଦ୍ର ବଦନ ନିହାତି ନିରୋଳା ରାସ୍ତା ସମୟ ନିଷାର୍ଦ୍ଧ କିବା ପ୍ରମାଦ ପଡ଼ିଛି ଝିଅକୁ ଅସାଧ୍ୟ ଜାଣିଛେ ବାଧ ଏ ଢଲିଆ ଝିଅଟିକୁ ଦେଖିଲେ ସବେ ହେରା ହୃଦୟ ଦୟାରେ ଭରନ୍ତେ ସେ ମାଗିଲେ ପରିଚୟ କିଏ ଲୋ ମା ଝିଅ ତୁ ଏ ନିଶାର ରାତିରେ ଏକା କିମ୍ପା କାନ୍ଦି ବୁଲୁ ନାହିଁ କେ ସାଥିରେ କିମ୍ପା ହିଁ କାନ୍ଦୁଛୁ ଝିଅ ପାରିବୁ କି କହି ଯୋ ଚାନ୍ଦ ମୁହିଁ ମୁଁ ଅତି ଭୟ କର ନାହିଁ ନ କାନ୍ଦ ତୁହିଁ ଏହା ଶୁଣି ଝିଅ ଦେ ସବେ ହେରା ନିକଟ କହୁଛି ଭୁଲି ଗଲି ମୁଁ ବାପ ଘର ବାଟ ବାପା ଘରକୁ ଯିବି ମୁଁ ବାଟ ପାଉନାହିଁ ଦୟାକରି ମୋତେ ମୋର ବାପ ଘରେ ନେଇ ଛାଡ଼ି ଦେଇପାରିବ କି ଏତିକି ମାତର ସାହାଯ୍ୟ କର ଧର୍ମ ହୋଇବ ତୁମର ମିନତି ମୋର ଏ ଢଲିଆ ପ୍ରବୋଧି ଦେଶ ବେହେରା କହନ୍ତି ଝିଅକୁ କାହିଁକି ବ୍ୟସ୍ତ ମା ବାପ ଘରକୁ ଯିବାକୁ ଏ ଅର୍ଦ୍ଧରାତ୍ରରେ ମୁଁ ବାକେ ମନ୍ତ ପ୍ରକାର ଖୁଦି ବାହାର କରିବି ତୋର ବାପ ଘର ମୁଁ ତୋର ବାପ ସମାନ ନୁହେଁ କିଲୋ ଝିଅ ମୋ ଘରେ ରହ ପାହିଲେ ରାତି ମୁଁ ନିଶ୍ଚୟ ତୋ ପିତ୍ରାଳୟ ଛାଡ଼ି ଦେବି କର ନା ଭୟ ମୋ ସୁନା ଝିଅ ଦେଶ ବେହେରା ମୁଖରୁ ଏମନ୍ତ ବଚନ କରି ନାହିଁ ଝିଅଟି ହୋଇଲା ଅନ୍ତର୍ଧାନ ପଲକ ପଡ଼ିବା ମାତ୍ରେ ଦେଖିବା ବେଳକୁ ଦେଶ ବେହେରା ଆଉ ନ ଦେଖିଲେ ଝିଅକୁ ଚତୁର୍ଦିଗେ ନିରେଖନ୍ତି ନୟନ ଫେରାଇ ସେ ଝିଅ କାହିଁ ଗଲା ଜାଣିପାରିଲେ ନାହିଁ ଢୋଲିଆ ଭାଇ ଏ ଢୁଲିଆ କାହିଁ ଗଲୁ ଝିଅ ଯେ ସବେ ହେରା ଡାକନ୍ତି ଯଥିତ ମନରେ ଚତୁର୍ଦିଗେ ସେ ଦେଖନ୍ତି କାହିଁ ନ ପାଇଲେ ଯେ ସବେ ହେରା ଝିଅକୁ ଅତି ଦୁଃଖେ ମଧ୍ୟ ରାତ୍ରେ ଫେରିଲେ ଘରକୁ ଅନାତିନି ଝିଅଟିକୁ ସାହାଯ୍ୟ ସାମାନ୍ୟ ଉପଦାଚନ ନ କଲି ଧି କମ ଜୀବନ ଭାବନ୍ତି ମନ ଏବେ ଯା କହୁଛି ଟିକେ ମନ ଦେଇ ଶୁଣ ନିଶାର୍ଦ୍ଧ ସମୟ ମା କରନ୍ତି ଭ୍ରମଣ ସିଂହ ବାହାନରେ ବସି ବୁଢ଼ୀ ଠାକୁରାଣୀ ଜମିବା କାଳେ ଦେଶ ବେହେରା ଭକ୍ତି ଜାଣି ଭକ୍ତକୁ ଦର୍ଶନ ଦେଲେ ଝିଅ ରୂପ ଘେନି ମା ଠାକୁରାଣୀ ଦେଶ ବେହେରା ତା ନ ଜାଣି ଘରେ ଭାଳେଣି ଦୁଃଖରେ ଦେଶ ବେହେରା ବିଚଳିତ ମନେ ନିଦ୍ରା ଯାଇଛନ୍ତି ମା କହିଲେ ସ୍ୱପ୍ନେ ବାପା ହେ ମୁନି ସାଧେ ଭ୍ରମିବା ଅବସ୍ଥାରେ ମନ୍ଦିରରୁ ଫେରୁଥିଲି ଦେଖିଲି ରାସ୍ତାରେ ଆଶ୍ୱାସନା ଦେଲ ମୋତେ ଝିଅ ବୋଲି କହି ମୋ ବାପା ହୋଇ ରହିବ ସବୁଦିନ ପାଇଁ ମା ଦେଲେ କହି ସ୍ୱପ୍ନରେ କହନ୍ତି ମା ବର ସେ ଅନ୍ତରେ ଡାକି ଆଣୁଥିବ ବାପା ତୁମରି ଦୁଆରେ ମୋର ହଣି କାଳେ ପ୍ରାୟ ଏକୋଇଶ ଦିନ କାକ ପୁରାଣୀ ଯାତ୍ରା ରୂପେ ହୋଇବ ପାଳନ ବାପ ଘରେ ଝିଅ ମାନେ ରହନ୍ତି ଯେମିତି ଖୁସିରେ ଅତି ସାହିରୁ ସାହିକି ବୁଲିବି ସନ୍ଧ୍ୟାରେ ନୀତି ଆଉ ଏକ କଥା ବାପା ମନେ ରଖିଯିବ ତୁମେ ମୋର ବାପା ଯେଣୁ ମୋତେ ନ ପୁଜିବ କାଲି ପ୍ରଭାତରୁ ଉଠି ପ୍ରଥମେ ଯାହାକୁ ଦେଖିବ ସେ ଯୋଗ୍ୟ ମୋର ପୂଜା କରିବାକୁ ଫେରିବି ମୁଁ ବାପ ଘରୁ ଦେବେ ମୋ ମନ୍ଦିର ହେ ବାପା ମୋର ନେବି ମୁଁ ହଜାର ହଜାର କଳସ ଭାର
ଅତି ଶୀଘ୍ର ବଜାରକୁ ଆସୁଛି କେଦାର ପାଣିଗ୍ରାହୀଙ୍କ କଣ୍ଠରେ ପୂର୍ବରୁ ମୁକ୍ତିଲାଭ କରିଥିବା ଏସ୍ଏମ୍ଡି କମ୍ପାନୀ ପ୍ରସ୍ତୁତ ମା ତାରାତାରିଣୀ ଭଜନ ଅଡିଓ କ୍ୟାସେଟ୍ର ନୂଆ ଭିସିଡି ମା ତାରାତାରିଣୀ ଭଜନ ମା ତାରାତାରିଣୀ ଭଜନ କଣ୍ଠ ରଚନା ଏବଂ ମୁଖ୍ୟ ଭୂମିକାରେ କେଦାର ପାଣିଗ୍ରାହୀ
ଗଙ୍ଗାଙ୍କର ଦେଶ ଭଗ୍ନୀ ଋଷି ଫୁଲ୍ୟା ତୋ ଚରଣ ଦିଏ ଧୋଇଲ ତୋର ମହିମା ଗାଈ କଳ କଳ ନାଗେ ଯାଇ ରହିଲ ଧାନ ଭଉଣୀ ଦୁଇ ତାରା ତାରିଣୀ ମଙ୍ଗଳ ମହିମା କାଦେ ଜଣା କରଇମା ତୋ କୃପାଶିତ ପାଇଲ ସବୁ ତରିବି ମୁହି
ଅତି ଶୀଘ୍ର ବଜାରକୁ ଆସୁଛି କେଦାର ପାଣିଗ୍ରାହୀଙ୍କ କଣ୍ଠରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବର୍ଣ୍ଣନା ସମ୍ବଳିତ ଏସ୍ଏମ୍ବି କମ୍ପାନୀ ପ୍ରସ୍ତୁତ ଶିବଶ୍ରୀ ଅଡିଓ କ୍ୟାସେଟ୍ର ନୂଆ ଭିସିଡି ଶିବଶ୍ରୀ ଏସ୍ଏମ୍ବି କମ୍ପାନୀର ନୂଆ ଭିସିଡି ଶିବଶ୍ରୀ
କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ
ପୂର୍ବରୁ ମୁକ୍ତିଲାଭ କରିଥିବା ଏସ୍ଏମ୍ବି କମ୍ପାନୀ ପ୍ରସ୍ତୁତ କେଦାର ପାଣିଗ୍ରାହୀଙ୍କ କଣ୍ଠରେ ଠାକୁରାଣୀ କୃପା ଅଡିଓ କ୍ୟାସେଟ୍ର ନୂଆ ଭିସିଡି ଠାକୁରାଣୀ କୃପା ଏସ୍ଏମ୍ବି କମ୍ପାନୀର ନୂଆ ଭିସିଡି ଠାକୁରାଣୀ କୃପା କଣ୍ଠ ରଚନା ଏବଂ ମୁଖ୍ୟ ଭୂମିକାରେ କେଦାର
ପାଣିଗ୍ରାହୀ ଶୁଣିବ କି ଠାକୁରାଣୀ ଦୁଃଖୀର ଦୁଃଖ ଶୁଣିବ କି ଠାକୁରାଣୀ ଦୁଃଖୀର ଦୁଃଖ
ଏବେ ବି ବଜାରରେ ମିଳୁଛି ଏସ୍ଏମ୍ବି କମ୍ପାନୀ ପ୍ରସ୍ତୁତ ଓ ପୂର୍ବରୁ ମୁକ୍ତି ଲାଭ କରିଥିବା ମା ତାରାତାରିଣୀଙ୍କ ଉପରେ ପର୍ଯ୍ୟବସିତ ଆକର୍ଷଣୀୟ ଭଜନ ଭିସିଡି ବିଣାକାର
ଏ ଢୋଲିଆ ରାତିରେ ମନ୍ତ ସ୍ୱପ୍ନ ଦେଶରେ ଲେ ମା ଶୁଣ ତା ପର ଘଟଣା କହୁଛି ମୁଁ ଯାହା ପ୍ରଭାତରୁ ନିଦ୍ରା ତେଜି ସେ ଦେଶ ବେହେରା ଦ୍ୱାର ଖୋଲି ଦେଖନ୍ତେ ବାରିକ ଏକ ପରା କହିଥାନ୍ତେ ତୁମ ଝିଅ ଯେ ପ୍ରଭାତେ କହିଲା ମୋତେ ବାପା ଡକେଇଛନ୍ତି ତୋତେ ଚୋର ନିମନ୍ତେ ଏ ଢୋଲିଆ ଏହା ଶୁଣିରେ ସବେ ହେରାଏ ମନେ ଭାଳେ ମୁଁ କାହାକୁ ଡାକି ପଠାଇ ନାହିଁ ସକାଳେ କଥା ତାଙ୍କ ପଡ଼ିଗଲା ମନ ସକାଳେ ପ୍ରଥମେ ଯାର ହୋଇବ ଦର୍ଶନ ଏହି ବ୍ୟକ୍ତି ହେବ ନିଜେ ମାଙ୍କ ପୂଜକ ଏହି ବାରିକ ସେ ପୂଜକ ମାଙ୍କ ଛାଡ଼ୁଛି ଡାକ ଢୋଲିଆ ସେଦିନ ବାରିକ କୁଳ ମାଙ୍କ ଅର୍ଚ୍ଚନା ପୂଜା ବିଧି କରୁଛନ୍ତି ହୋଇ ସୁତି ମନା ଏ ରୂପେ ହେଲା ମାଙ୍କ ମହିମା ପ୍ରଚାର ହୁଏ ଠାକୁରାଣୀ ଯାତ୍ରା ବହୁ ଆଡମ୍ବର କେତେ ବେଶ କଳା କୁଞ୍ଜ ହୁଏ କେତେ ରଥ ଦେଖିଲେ ତୁଟ ହୋଇ ଗୁହାରି ଆଚମ୍ବିତ ମାଙ୍କ ଜାତ ଆରେ ଶାସ୍ତ୍ରରେ ଅଛି ନୀଳାଦ୍ରଉ ଦଶ ବର୍ଷାଣୀ ଗୁଣ୍ଡିଚା ମନ୍ଦିରେ ଦିନେ ଦିବା ଦର୍ଶନଂ ପୁନଃ ରାତ୍ରଉ ଦଶ ଗୁଣ ଭବିତ୍ ଅର୍ଥାତ୍ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦଶ ବର୍ଷ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ଗୁଣ୍ଡିଚା ଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ଦର୍ଶନରେ ଠିକ୍ ତାର ଅନୁରୂପ ଫଳ ମିଳିଥାଏ ଶ୍ରୀମନ୍ଦିରେ ଜଗନ୍ନାଥଙ୍କୁ ଦଶ ବର୍ଷ ଦର୍ଶନ କଲେ ଯେତେ ପୁଣ୍ୟ ଗୁଣ୍ଡିଚା ମନ୍ଦିରେ ଗୋଟେ ଦିନ ଦର୍ଶନେ ଦଶ ଗୁଣ ଫଳ ହୋଇଥାଏ ପ୍ରାପ୍ତ ପତିତ ପାବନ ଯାତରା ପରା ଗୁଣ୍ଡିଚା ଜାତ ଠିକ ସେଇଭଳି ଠାକୁରାଣୀ ଯାତ୍ରା ବେଳେ ମାଙ୍କୁ ଯଦି ଥରେ ଦର୍ଶନ କରାଯାଏ ସ୍ୱୟଂ ପତିତ ପାବନୀ ପ୍ରତ୍ୟକ୍ଷ ବହି ମା ବୁଢ଼ୀ ଠାକୁରାଣୀ ପତିତ ଜନମାନଙ୍କୁ ଏହି ଭବସାଗରରୁ ଅତିରେ ଉଦ୍ଧାର କରିଥାନ୍ତି ଏ ରୂପେ ମାଙ୍କ ମହିମା ସତେ କହୁଛି ଶୁଣ ଯାତ୍ରା ବେଳେ ଯଦି ମାଙ୍କୁ ଥରେ କରୁ ଦର୍ଶନ କରିଦେବ ଭବସାଗରୁ ପାପ ହେବ ମୋଚନ ପତିତ ପାବନୀ ଜାତ ଏ ଶୁଣ ମୋର ବଚନ ଏ ଢୋଲିଆ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମିତି ବାହୁଡ଼ା ଯାତ୍ରା ବେଳେ ମାଉସୀଙ୍କ ଘରେ ପୋଡ଼ ପିଠା ଖାଇ ଶ୍ରୀମନ୍ଦିରକୁ ଫେରିଥାନ୍ତି ସାଆନ୍ତାଣୀ ମା ବୁଢ଼ୀ ଠାକୁରାଣୀ ମଧ୍ୟ ମନ୍ଦିରକୁ ବାହୁଡ଼ିବା ସମୟରେ ମାଙ୍କ ମାଉସୀ ଘରେ ଜୌରା ସାହି ସୁସେନାପତିଙ୍କ ଦୁଆରେ ଦଣ୍ଡେ ରହି ମନ୍ଦିରକୁ ଫେରିଥାନ୍ତି କାଳିଆ ଯେମିତି ବାହୁଡ଼ା ବେଳେ ମାଉସୀ ଘରେ ପୋଡ଼ ପିଠା ଖାଇ ସରାଗେ ଫେରେ ଶ୍ରୀମନ୍ଦିରେ ମା ମଧ୍ୟ ଦଣ୍ଡେ ରହନ୍ତି ବାହୁଡ଼ି ବାବା ତରେ ଗୁରୁ ସେନାପତି ଜୌରା ସାହି ମାଉସୀ ଘରେ ଆରେ ରଥଯାତ୍ରା ବେଳେ ଯେମିତି ସ୍ୱର୍ଗରୁ ଦେବତାମାନେ ଓହ୍ଲାଇ ଆସି ପତିତ ପାବନ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଠିକ୍ ସେଇଭଳି ମାଙ୍କର ଏହି ପତିତ ପାବନୀ ଠାକୁରାଣୀ ଯାତ୍ରା ଦେଖିବା ନିମିତ୍ତ ଦେବାଦେବୀଗଣ ସ୍ୱର୍ଗରୁ ଓହ୍ଲାଇ ଆସି ବିଭିନ୍ନ ସୁସଜ୍ଜିତ ରଥମାନଙ୍କ ଉପରେ ଉପବେଶନ ପୂର୍ବକ ମାଙ୍କ ଦର୍ଶନ ଲାଭ କରିଥାନ୍ତି ରଥଯାତ୍ରା ବେଳେ ଯେମିତି ସ୍ୱର୍ଗ ଦେବତାଗଣ ଆସିଥାନ୍ତି ଜଗନ୍ନାଥଙ୍କୁ କରିବାକୁ ଦର୍ଶନ ସେଭଳି ଦେବା ଦେବୀଗଣ ମୋତେ ଓହ୍ଲାଇ ଆସି ମାଙ୍କର ଜାତ ଦେଖନ୍ତି ରଥ ଉପରେ ବସି ରଥ କଳା କୁଞ୍ଜ ବିଷୟ କରୁଛି ମୁଁ ବଖାଣ କେଉଁ ଦେବା ଦେବୀ କେଉଁଠି ରଥେ ବିରାଜମାନ ମାଙ୍କର ଧର୍ମ ସଜାଦେ କୋମଳ ବାରି ସାହି ଶ୍ରୀରାମ ରଥଟି ଶଙ୍କର ପୁର ସାହିରେ ଥାଇ ପୁରୁଣା ବ୍ରହ୍ମପୁର ସାହିରେ ମହାବୀର କନ କନକ ଦୁର୍ଗା ଦେ ଆଗା ସାହିରେ ବିରାଜମାନ ବାତୁଆରି ସାହିରେ ଦେଖ ଯାଇ ବିଚଣା ରଥ ହରିହର ଦୁନ ରଥଟି ଖାସ୍ପା ସାହିରେ ସ୍ଥିତ ଜ୍ୱାଳାମୁଖୀ ରଥ ଉଭାଦେ କାଳୁ ପାତ୍ର ସାହିରେ ଶଙ୍ଖାରି ସାହିରେ ଲକ୍ଷ୍ମଣ ରଥ ଦେଖ ଯାତରେ ନୃସିଂହ ମନ୍ଦିର ସାହିରେ ରଥ ଦେଖ ଶ୍ରୀରାମ କି ସୁନ୍ଦର ଦିଶେ ଜେନା ସାହିର ବୀର ଲକ୍ଷ୍ମଣ ଆରେ ଶିବାରୂଢ କାଳୀ ରଥ ଦେ ଷଣ୍ଢ ମହାନ୍ତି ସାହି କାନ୍ତ ରାଣୀ ସାହି ରଙ୍କୁଳା ରଥ ଦେଖିବୁ ଯାଇ ଦେଶିବେ ହେରା ସାହିରେ ଦେଖ ମା ଜ୍ୱାଳାଙ୍କ ରଥ ସୀତାରାମ ସାହି ନାଗା ଦୂନ ରଥ ବିଭୀଷିତ ଆରେ ନାରାୟଣ ରଥ ଦେଖିବୁ ମାର୍ଥା ପେଟା ସାହିରେ ବାତୁବାରି ସାହି ଈଶ୍ୱର ରଥ ଦେଖ ତୁଠରେ ବୀର ପରଶୁରାମ ରଥ ନୃସିଂହ ମନ୍ଦିର ସାହି ବୋଇତ ରଥ ଯେ ଚନ୍ଦ୍ରମା ସାହି ଦେଖିବୁ ଯାଇ ରଜା ସାହି ଗଲେ ଦେଖିବୁ ପରା ରାବଣ ରଥ ଶିବ ରଥ ବାଲା ଦୀପେନ୍ଦ୍ର ସାହି ନବନିର୍ମିତ ବେଶ ପଟୁଆର ଏତେ ଯେ ତାହା କହି ହବନି ଦେଖିଦେଲେ ଥରେ ଏ ଜାତ ତୋର ମନ ଯିବନି ମାଙ୍କୁ ସୁମରି ଢୋଲିଆ ଢୋଲ ବାହି ମୃଦୁତ ବୁଢ଼ୀ ଠାକୁରାଣୀ ଚରଣେ ସଦା ଥାଉ ତୋଷିତ ଏ ରୂପେ ଠାକୁରାଣୀ ଯାତ୍ରା ହୁଅ ବ୍ରହ୍ମପୁରେ ବୁଢ଼ୀ ଠାକୁରାଣୀ ମାଲ ଚାହିଁଥିବୁ କେଦାରେ 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 ବୁଢ଼ୀ ଠାକୁରାଣୀ ଧ୍ୱଜା ନାଥ ଦିଜା ଜାଲ ଉଡ଼ାଉ ବିଜୟ ଧ୍ୱଜା
ब्रह्मपुर उड़ीसा कुराणी बोलाई मात चाही पीत कृपा पाई गो महामाई रक्षा कर मत महामाई।